ବେଦର ଅର୍ଥକୁ ଆମେ ଜାଣିଥିଲେ ଆମେ ନିଜର ଜ୍ଞାନ ମଧ୍ୟରେ ଜ୍ଞାନ ମାଧ୍ୟମରେ ଆମେ ଏ ବେଦକୁ ଜାଣିପାରିବା ନାହିଁ। ସେଥିପାଇଁ କୁହାଯାଇଛି ଯେ ପ୍ରଥମେ ଆମେ ତଦ୍ବିଧି ପ୍ରଣିପାତେନ ପରିପାର୍ଶ୍ୱେନ ସେବୟା ଉପଦେକ୍ଷ ନୀତି ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶନ। ବେଦର ଜ୍ଞାନ ବା ବୈଦିକ ଜ୍ଞାନ ଦିବ୍ୟ ଜ୍ଞାନକୁ ବୁଝିବାକୁ ହେଲେ ଆମେ ଜଣେ ଉପଯୁକ୍ତ ଆଚାର୍ଯ୍ୟ ବା ଗୁରୁଙ୍କ ଶରଣ ଯିବାକୁ ପଡ଼ିବ, ତାହେଲେ ହିଁ ଆମେ ପ୍ରକୃତ ଅର୍ଥ ବୁଝିପାରିବା। କାହିଁକି ଏଠି ପ୍ରଜାପତି ଯେଉଁ ପ୍ରାର୍ଥନା କରୁଛନ୍ତି ଯେ ନାଭି ନମସ୍ତେ ସୁସନା ନମସ୍କାର, ଆପଣଙ୍କର ନାଭି ହେଉଛି ଏଇ ସ୍ୱର୍ଗ ବା ଆକାଶ, ସୁସନା ନମସ୍କାର ଯେଉଁ ବାୟୁ ହେଉଛି ଆପଣଙ୍କ ନିଶ୍ୱାସ, ସୂର୍ଯ୍ୟାସ୍ତ ଚକ୍ଷୁ ଆପଣଙ୍କର ଚକ୍ଷୁ ହେଉଛନ୍ତି ସୂର୍ଯ୍ୟଦେ, ଏବଂ ଜଳ ଅତିରେତ ଆପଣଙ୍କର ରେତ ହେଉଛି ଏଇ ଜଳ ଯାହା ସବୁ ଅଗ୍ନି ଯେଉଁ ଆପ ବା ଜଳ ସବୁ ରହିଛି ମୃତ୍ୟୁ ଦେବତରେ ସେସବୁ ଆପଣଙ୍କର ରେତ ବୋଲି କୁହାଯାଉଛି। ଏବଂ ପରା ପରାତ୍ମା ଶ୍ରେଣା ଦେବାତ୍ମା, ପର ମାନେ ଉନ୍ନତ ଜୀବ ଏବଂ ଅପର କହିଲେ ଅନ୍ନତ ବା ନିମ୍ନ ଶ୍ରେଣୀର ଯାହା ସବୁ ଅଛନ୍ତି ଜୀବ ଅଛନ୍ତି ସମସ୍ତ କିଛିଙ୍କର ଆପଣ ହେଉଛନ୍ତି ଆଶ୍ରୟ। ଏବଂ ତବାତ୍ମା ସୋମ ତବାତ୍ମା ଆପଣଙ୍କର ଆତ୍ମା ହେଉଛନ୍ତି ଏଇ ସମସ୍ତଙ୍କର ଆଶ୍ରୟ, ଏବଂ ଆପଣଙ୍କର ମନ ହେଉଛି ସୋମ ବା ଚନ୍ଦ୍ର, ଏବଂ ଦୌ ଭଗବାନ ଶିରସ୍ତେ ଦୌ କହିଲେ ଯେଉଁ ଆକାଶ ସିଏ ଆପଣଙ୍କର ଶିର। ତେଣୁ ଏସବୁ ଯେତେବେଳେ ଶୁଣିବା ତାହେଲେ ଆମେ କହିବା ତାହେଲେ ଶିବଜୀ ମୂଳ ସବୁ କିଛିର ମୂଳ ହେଉଛନ୍ତି ଶିବ, କିନ୍ତୁ ଶାସ୍ତ୍ରରେ ପୁଣି ବର୍ଣ୍ଣନା କରାଯାଇଛି ଆମ ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ସବୁକିଛି ଭୂମି ଆପ ଭୂମି ଆପ ଅଗ୍ନି ବାୟୁ ସୂର୍ଯ୍ୟ ଯେଉଁ ଭୂମି ଜଳ ବାୟୁ ଆକାଶ ଏସବୁ ହେଉଛନ୍ତି ଭିନ୍ନ ପ୍ରକୃତିର ଅସ୍ତା, ଭୂମି ଆପ ନଳ ବାୟୁ ଖନ ଘନ ବୁଦ୍ଧିରେ ବଚା ଅହଙ୍କାର ଇତି ଅନ୍ୟ ଭିନ୍ନ ପ୍ରକୃତିର ଅସ୍ତା। ଭଗବତର ସତ ଅଧ୍ୟାୟରେ ଚତୁର୍ଥ ସମୟରେ ଭଗବାନ କଥା କହୁଛନ୍ତି, ତା ପୂର୍ବରୁ ପଢା ପୂର୍ବରୁ ଆମେ ଭଗବାନ କହିଛନ୍ତି ଯେ ମନୁଷ୍ୟମାନେ ସହସ୍ରେଶ୍ୱର ପଶ୍ଚିମ ଯେତେ ସିଦ୍ଧ ହେଲେ ଭୂମି ଆପ ବାୟୁ ମନ ବୁଦ୍ଧିରେ ବଚ ଅହଙ୍କାର ଭିନ୍ନ ପ୍ରକୃତି ଅସ୍ତା, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର ଏଇ ଆଠଟି ହେଉଛି ମୋର ଭିନ୍ନ ପ୍ରକୃତି ବା ନିମ୍ନତ ପ୍ରକୃତି ବା ଏଇ ଯେଉଁ ଭୌତିକ ପ୍ରକୃତି। ତେଣୁ ଏଠି ଯେଉଁ ପ୍ରଜାପତି ଶିବଜୀଙ୍କୁ ସ୍ତୁତି କରୁଛନ୍ତି ଯେ ଆପଣଙ୍କର ନାଭି ହେଉଛି ଆକାଶ, ତାହେଲେ କେମିତି କହିବା ତାହେଲେ ବିରୁଦ୍ଧ ହେଉଛି ଜିନିଷଟା। ତେଣୁ ପ୍ରଭୁପାଦ ତାର ଭାରତରେ ସେଟା କହୁଛନ୍ତି, ଏଠି ଶିବଜୀଙ୍କୁ ଯେଉଁ ପ୍ରାର୍ଥନା କରାଯାଉଛି ଶିବଜୀକୁ ବ୍ରହ୍ମା ଭଗବାନଙ୍କର ଅବତାର ହିସାବରେ ସେଠି ବିଷ୍ଣୁଙ୍କର ଆରାଧନା କରା। ଏଇ ଯେଉଁ ବେଦରେ ବହୁତ ଜିନିଷ ରହିଛି ପରସ୍ପର ବିରୁଦ୍ଧାତ୍ମକ ଜିନିଷ ବୋଲି ଲାଗିବ। ମୁଁ ପ୍ରଭୁଙ୍କର ସବୁବେଳେ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମର ରହିଛି ବେଦରେ ମାନେ ଜିଭେର ଅସ୍ଥି ଆଉ ବିସ୍କାର, ଏ ଦୁଇଟି ହେଉଛି ଅପବିତ୍ର। ଜିଭେର ଅସ୍ଥି ହେଉଛି ମାନେ ଯେଉଁ ଆମର ଶଙ୍ଖ, ଶଙ୍ଖଟା ଗୋଟେ ଜିଭେର ଅସ୍ଥି, ଏବଂ ବିଷ୍ଠା ଗୋବର ଗୋମୟ ଯେଉଁ ରହିଛି ଗାଈର ଯେଉଁ ମଳ ଗୋମୟ ସେଇଟା ମଧ୍ୟ ଗୋଟିଏ ଜୀବର ମଳ, କିନ୍ତୁ ବେଦରେ ବର୍ଣ୍ଣନା କରାଯାଉଛି ସେ ହେଉଛି ଅପବିତ୍ର, କିନ୍ତୁ ସେଇ ପୁଣି ଗୋଟେ ଶଙ୍ଖ ଏବଂ ଗୋମୟ ଏ ଦୁଇଟା ବେଦ ବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ, ପୁଣି ବେଦରେ କୁହାଯାଉଛି ଏ ଦୁଇଟି ପବିତ୍ର। ତେଣୁ ଆପାତ ଦୃଷ୍ଟିରୁ ଦେଖିଲେ କହିବେ ଏଇଟା ତ ସବୁ ବିରୁଦ୍ଧାତ୍ମକ ଜିନିଷ ରହିଛି, କିନ୍ତୁ ତାର ସମାଧାନ ରହିଛି। ତେଣୁ ଆମର ତତ୍ତ୍ୱାଚାର୍ଯ୍ୟ ରହିଛି ଜୀବଗୋସ୍ୱାମୀ, ଜୀବଗୋସ୍ୱାମୀ ତତ୍ତ୍ୱାଚାର୍ଯ୍ୟ ବୋଲି କୁହାଯାଉଛି ଭାଗବତରେ ବା ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ବେଦାନ୍ତ ସୂତ୍ରମାନଙ୍କରେ ଯେଉଁ ଆପାତ ଦୃଷ୍ଟିରେ ଦେଖିଲେ ସେଇଟା ତତ୍ତ୍ୱଭ୍ରମ ବୋଲି ରହୁଛି, ମାନେ ବିଶ୍ୱ ବିରୁଦ୍ଧାତ୍ମକ ରହିଛି। ଏଠି ଗୋଟେ କଥା କୁହାଯାଉଛି ସେଟା ପୁଣି ଓଲଟା ଭାବରେ କୁହାଯାଉଛି, ଭଗବାନ ବ୍ରହ୍ମା ଭଗବାନ ପ୍ରାର୍ଥନା କରୁଛନ୍ତି, ଯେତେବେଳେ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ ସେତେବେଳେ ସିଏ ନିଜକୁ ଜାଣିପାରୁନାହାନ୍ତି ସେ କିଏ ତାଙ୍କର ଉତ୍ସ କିଏ, ତେଣୁ ସିଏ ଯେତେବେଳେ ଯେଉଁ ପଦ୍ମରେ ଅବସ୍ଥିତ ଥିଲେ ସେ ପଦ୍ମ ନାଳ ଦେଇକରି ଯେତେବେଳେ ତଳକୁ ଯାଉଛନ୍ତି ସେ ସମୁଦ୍ର ଭିତରେ ବା ଜଳ ଭିତରେ ବହୁତ ବର୍ଷ ଅତିବାହିତ କଲା ପରେ ସେ କିଛି ପାଇପାରୁନାହାନ୍ତି, ତେଣୁ ପୁଣି ସେ ଆସି ସେ ପଦ୍ମ ଉପରେ ପ୍ରସ୍ତାବ ହେଇକରି ଚିନ୍ତା କରୁଥିଲା ବେଳେ ଚିନ୍ତା କରୁଥିଲା ବେଳେ ସେଇ ସମୟରେ ଦୁଇଟି ଅକ୍ଷର ତାଙ୍କୁ ଆସେ ତ ଏବଂ ପ ଏଇ ଦୁଇଟି ଅକ୍ଷର ତେଣୁ ତପ ଶବ୍ଦ ଯେତେବେଳେ ସେ ଶ୍ରବଣ କଲେ ତାପରେ ସେ ତପସ୍ୟା ଆରମ୍ଭ କରିଛନ୍ତି ଏବଂ ଅନେକ ବର୍ଷ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି ଦର୍ଶନ ଦେଲା ପରେ ବ୍ରହ୍ମା ତାଙ୍କର ଭଗବାନଙ୍କୁ ସ୍ତୁତି କରିଛନ୍ତି ବ୍ରହ୍ମ ସଂଗୀତାରେ ବ୍ରହ୍ମ ସଂଗୀତା ହେଉଛି ଆମର କହିବାକୁ ସେମିତି ଭାଗବତର ସାର ବା ବେଦର ସାର ହେଉଛି ବ୍ରହ୍ମ ସଂଗୀତା କିନ୍ତୁ ବ୍ରହ୍ମ ସଂଗୀତାରେ 100ଟି ଚାପ୍ଟର ଅଛି 100ଟି ଅଧ୍ୟାୟ ଅଛି କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ଅଧ୍ୟାୟ ଆମ ପାଖରେ ରହିଛି ପଞ୍ଚମ ଅଧ୍ୟାୟ ଆମର ଯେଉଁ ଦେଖିଛେ ପଞ୍ଚମ ଅଧ୍ୟାୟ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ ସାକ୍ଷୀନାଥ ଯାଇଥିଲେ ସେ ସମୟରେ ସେ ଦୁଇଟି ପୁସ୍ତକ ଉଦ୍ଧାର କରିଥିଲେ ହେଉଛି ବ୍ରହ୍ମ ସଂଗୀତା ଆଉ ହେଉଛି କୃଷ୍ଣ ପରିଣାମ ଏଇ ଦୁଇଟି ସଂଗୀତା ଦୁଇଟି ଯେଉଁ ଗ୍ରନ୍ଥକୁ ସେ କହିଲେ ଇଏ ହେଉଛନ୍ତି ଅନୁମୋଦିତ ଗ୍ରନ୍ଥ ଏଥିରେ କୌଣସି ଭୁଲ ନାହିଁ କିନ୍ତୁ ଶ୍ରୀମଦ୍ ଭାଗବତ ପ୍ରମାଣ ଅମଳ ବୋଲି କହିଲେ ଚୈତନ୍ୟ ମହାପ୍ରଭୁ ସେଭଳି ଭାବରେ ସେ ଦୁଇଟି ଗ୍ରନ୍ଥକୁ କହିଛନ୍ତି ସେଥିରେ କୌଣସି ଭୁଲ ନାହିଁ ତ ଅନୁମୋଦିତ ଗ୍ରନ୍ଥ ତେଣୁ ସେଥିରେ ବ୍ରହ୍ମା ଭଗବାନଙ୍କୁ ପ୍ରାର୍ଥନା କଲାବେଳେ ପ୍ରଥମେ ସେ କହୁଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଧିରା ଗୋବିନ୍ଦ ସର୍ବ କାରଣ ଆମେ ଏଠିକି ଏଠି କହୁଛି ଶିବ ହେଉଛନ୍ତି ସର୍ବକାରଣର କାରଣ ଏ ଯେଉଁ ବିଭିନ୍ନ ସ୍ତୋତ୍ର ସବୁ ଅଛି ବିଭିନ୍ନ ସ୍ତୁତି ସବୁ କରାହେଇଛି କହୁଛି ଶିବ ସର୍ବକାରଣର କାରଣ କିନ୍ତୁ ପ୍ରକୃତରେ ଶିବଙ୍କର ମଧ୍ୟ କାରଣ ହେଉଛନ୍ତି ଭଗବାନ କୃଷ୍ଣ ଦେଖିବା ଶିବ କୋଉଠୁ ଉତ୍ପତ୍ତି ହେଉଛନ୍ତି ଯେତେବେଳେ ବ୍ରହ୍ମା ଯାହାଦେଲା ପରେ ଆମେ କହିଲୁ ଏସବୁ ସ୍ତୁତି କରିସାରିଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ ଆମର ଶ୍ରୀମଦ ଭାଗବତ ଦ୍ୱିତୀୟ ସ୍କନ୍ଧ ନବ ଅଧ୍ୟାୟରେ 32-35 ଏଇ 4ଟି ଶ୍ଳୋକରେ ସମସ୍ତ ଜ୍ଞାନ ବ୍ରହ୍ମା ପ୍ରଦାନ କରିଛନ୍ତି ଯେଉଁ ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମା ଏସବୁ ସୃଷ୍ଟି କରୁଛନ୍ତି ବ୍ରହ୍ମା ଆମ ପ୍ରକାର ମନେ କରନ୍ତି ବ୍ରହ୍ମା ହେଉଛନ୍ତି ଫାର୍ଷ୍ଟ ଇଞ୍ଜିନିୟର ଦିସ୍ ୟୁନିଭର୍ସ ଏଇ ବିଶ୍ୱରାସ ହେଉଛନ୍ତି ପ୍ରଥମ ଇଞ୍ଜିନିୟର ତେଣୁ ଏ ସମସ୍ତ ଭୌତିକ ଦେବାକୁ ସେ ସୃଷ୍ଟି କଲେ ବିସର୍ଗ କୁହାଯାଉଛି ପ୍ରଥମ ସୃଷ୍ଟି ହେଉଛି ଭଗବାନ କରିଛନ୍ତି ଦ୍ୱିତୀୟ ସୃଷ୍ଟିକୁ ବିସର୍ଗ ବୋଲି କୁହାଯାଉଛି ତାକୁ ବ୍ରହ୍ମା କରିଛନ୍ତି ଏବଂ ବ୍ରହ୍ମାଙ୍କର ପ୍ରଥମେ ଯେତେବେଳେ ଜୀବଜାତ କରୁଛନ୍ତି ବା ମନୁଷ୍ୟ ଜାତ କରୁଛନ୍ତି ସେତେବେଳେ ପ୍ରଥମେ ତାଙ୍କର 4 କୁମାର ଆସୁଛନ୍ତି ସନକ ସନାତନ ସନାତନ ଶରତ କୁମାର 4 କୁମାର ଏବଂ ସେ 4 କୁମାରକୁ ସେ ଯେତେବେଳେ ଆଦେଶ ଦେଉଛନ୍ତି ଯେ ତମେ ପ୍ରଜା ସୃଷ୍ଟି କର ସେତେବେଳେ ଏ 4 କୁମାର ଏଇ ମାନେ ଏଇ ସଂସାରରେ ପ୍ରବେଶ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ତେଣୁ ଯେତେବେଳେ ବ୍ରହ୍ମା କଥା ଜାଣିଲେ ସେମାନେ ତାଙ୍କ ପୁଅମାନେ ତାଙ୍କ ପୁତ୍ରମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ଏବଂ ତାଙ୍କ କ୍ରୋଧ ଯାହା ହେଇଛି ତେଣୁ ତାଙ୍କର ଯେତେ କ୍ରୋଧ ଯାହା ଦେଇଛି ତାଙ୍କ ଚକ୍ଷୁ ମାନେ ଲାଲ ପଡ଼ିଯାଇଛି ସେଇ ସମୟରେ ସେ ଚକ୍ଷୁରୁ ଶିବଜୀ ଯାହା କରୁଛନ୍ତି ତେଣୁ ତାକୁ ରୁଦ୍ର ବୋଲି କୁହାଯାଉଛି ସେ କ୍ରନ୍ଦନ କରି ଯାହା କରୁଛନ୍ତି ଶିବଜୀ ତେଣୁ ତାକୁ ବ୍ରହ୍ମା ତାଙ୍କୁ 11ଟି ସ୍ଥାନ ପ୍ରଦାନ କରିଛନ୍ତି 11 ରୁଦ୍ର 11ଟି ସ୍ଥାନ ପ୍ରଦାନ କରିଛନ୍ତି ଶିବଜୀ ଶିବଜୀଙ୍କୁ 11ଟି ସ୍ଥାନ ପ୍ରଦାନ କରିଛନ୍ତି 11 ରୁଦ୍ର ଭଗବତ ଗୀତାର 10 ଅଧ୍ୟାୟରେ ମନେ କରୁଛନ୍ତି ରୁଦ୍ରାଣ ଶଙ୍କର ସ୍ତାସ୍ମି ଯେଉଁ 11 ରୁଦ୍ର ଅଛନ୍ତି ତାଙ୍କ ଭିତରେ ଶଙ୍କର ସେ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି ଭଗବାନଙ୍କ ବିଭୂତି ତେଣୁ ଏ ସମସ୍ତ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବା ଶିବଜୀ ଏ ସମସ୍ତେ ଭଗବାନଙ୍କର ଗୁଣ ଅବତାର ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର ଏବଂ ଶିବଜୀ ହେଉଛନ୍ତି ତମଗୁଣର ଅବତାର କିନ୍ତୁ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଭିତରେ ମାନେ ଯଦିଓ ସମସ୍ତେ ଗୁଣବତ୍ତା କିନ୍ତୁ ତାଙ୍କ ଭିତରେ ତଫାତ ରହୁଛି ଯେ ବିଷ୍ଣୁ ହେଉଛନ୍ତି ସେ ଗୁଣରେ ମାନେ ଗୁଣରେ ସେ ଯୁକ୍ତ ହୁଅନ୍ତି ନାହିଁ ବିଷ୍ଣୁ ଯଦିଓ ସତ୍ୟଗୁଣରେ ରହିଛନ୍ତି କିନ୍ତୁ ସତ୍ୟଗୁଣରେ ସେ ଯୁକ୍ତ ହୁଅନ୍ତି ନାହିଁ ଯେମିତି ଆମର ଉଦାହରଣ ଦିଆଯାଏ ଯେ ଫଟୋ ଫଟୋରେ ଆମେ ଦେଖିବା ଫଟୋଟି ରହିଛି ତା ଉପରେ କାଚଟି ରହିଛି କିନ୍ତୁ କାଚ ଆଉ ଫଟୋ ଭିତରେ କୌଣସି ସଂଯୋଗ ନାହିଁ ଯୁକ୍ତ ନାହିଁ ସେ ଯୁକ୍ତ ହେଉନାହିଁ ବା ପଦ୍ମପତ୍ର ବିବାହ ଭାଷାରେ କୁହାଯାଉଛି ପଦ୍ମ ମଧ୍ୟ ପାଣିରେ ରହିଲେ ମଧ୍ୟ ସେ ପାଣିରେ ସେ ଯୁକ୍ତ କରେ তেমন বিষ্ণু রাজের সপ্তমর অবতার কিন্তু সপ্তমরে যুক্ত হতেন। কিন্তু শিবজি এবং ব্রহ্মা এমানে শিবজি হচ্ছেন তমগুণ অবতার এবং ব্রহ্মা হচ্ছেন রজগুণ অবতার। সেখানে সে গুণার প্রভাব নাটকে পড়ে, মাঝে মাঝে সে গুণার প্রভাব পড়ে। সেখানে আপনাদের শিবজিঙ্কর বিষয়ে আলোচনা হচ্ছে মধ্যে কোয়ারেন্টাইন ক্লাসে, যে যেতেবেলে সব মুনিঋষি মানে চিন্তা করে প্রকৃতরে এই যে দেবতা মানে আছেন তাকে কি সকল শ্রেষ্ঠ তিন দেবতা অছন্তি বা শ্রেষ্ঠ দেবতা অছন্তি এই ব্রহ্মা বিষ্ণু এবং শিব, তো তাঁক ভিতরে কোন কে শ্রেষ্ঠ সেটা যেতেবেলে বিচার করা গেল। তেমন ভৃগুমুনি যাইকি তাকে সিলেক্ট করা গেল, ভৃগুমুনি কু মানে কথা গেল যে সি বাছি হয়েছে পাক ভিতরে তিন জন ভিতরে কে শ্রেষ্ঠ। তুমি আখ্যান প্রায় সমাজ শুনছি যেহেতু আমি বিশ্বকার বর্ণনা করে আনি, তাহলে সে পরিহাকে দেখলে প্রকৃত বিষ্ণুঙ্কর কৌশি গুণর প্রভাব নাই, বিষ্ণুঙ্কর কৌশি গুণর প্রভাব। কিন্তু ব্রহ্মাজি যেতবে ভৃগুমুনি যেতবে চিবার উপরে সম্মান প্রদর্শন করা নাই, ভৃগুমুনি হচ্ছে তাদের সন্তান তাদের পুয়া, কিন্তু সে যেতবে উপযুক্ত সম্মান প্রদর্শন করে নাই সেটা ব্রহ্মাজি তারপর বোধ জাত হয়েছে। বা শিবজি যেতবে সে কিছু অপশব্দযুক্ত কথা যেতে পারছেন সেগুলো সে শিবজি মধ্যে ক্রোধ জাত হয়েছেন। শিবজি ত্রিশূল হাতে হত্যা করে আপনি যাচ্ছেন, আমার চৈতন্য ভাগবত মধ্যে আমার সুবিস্তার বর্ণনা করা যাচ্ছে এই বিষয়ে, চৈতন্য ভাগবত বর্ণনা করা যাচ্ছে। তেমন অন্তিম যেতবে ভগবান বিষ্ণুঙ্কু আসিকি তাকে তার ছাত্রীকে সেটি বিষ্ণুঙ্ক পাখে অনন্ত সেজার সাহায্য করেছেন বিষ্ণুজি এবং তাকে তাঁকর পত্নী লক্ষ্মী দেবী তাকে সেবা করছেন, তাকে পাঠ সেবা করছেন। কিন্তু সেই সময় যেতবে তাকে বক্ষারে সে মানে গোড়ে আঘাত করেছেন সেতবে বিষ্ণুঙ্কর কোণী প্রতিক্রিয়া সৃষ্টি হল। অন্য প্রকার সে তাকে যাইকি ক্রোধ প্রকাশ করার পর যেহেতু তাকে যাইকি সে সম্মান প্রদর্শন তাকে ক্ষমা প্রার্থনা করছেন যে মুঁ জাঁপারি আপনার আসবার আপনার উপযুক্ত সম্মান পাইপারি না সেখানে আপন মতে ছাতি যোগ গোটে মারলে আপনার ছাতি কষ্ট হইত, আপনার গরু কষ্ট হইত, কারণ মো ছাতি হচ্ছে কঠিন। এইভাবে ভাবলে বিষ্ণু ভৃগুমুনি করছে। তেমন এসব সমস্ত কিছু জানিছেন দেবতাকে যে জানি না তা নুহ, কিন্তু এটি যে প্রার্থনা সব করাযাচ্ছে শিবজী কু যেহেতু প্রার্থনা সব করছেন তো শিবজীকর শক্তি মধ্যে সেগুলো ভগবান ভরি শক্তি আমার যে পড়েছি ভগবান অনন্ত শক্তি রয়েছে তাকে চৌষট্টি ভাগে বিভক্ত করা যাচ্ছে, মুখ্য অংশ চৌষট্টি শক্তি রয়েছে গণনা করা যাচ্ছে। তেমন পঞ্চাশটি শক্তি যে রয়েছে পঞ্চাশটি গুণ যে রয়েছে এ হচ্ছে ব্রহ্মাণ্ড পাখি আসছে পঞ্চাশটি গুণ। এবং সবু জীব আমি যদি ভগবান আরাধনা করি ভগবান সব যুক্ত হওয়া তাহলে আমি সমস্ত সেই পঞ্চাশটি গুণের অধিকারী হয়ে পারিবা। আমার শিবজী সে কথা কৌশল দিয়েছি ভাগবতর ভাগবতরে চতুর্থ স্কন্ধরে যে যোগ করেছি যেমানে নিজের বর্ণাশ্রম ধর্মকে শহে জন্ম ধরে পালন করিবে, বর্ণাশ্রম ধর্মকে শহে জন্ম ধরে ঠিক ভাবে পালন করিবে সেমানে বিরুচিতা নাকি স্বধর্মনিষ্ঠ শতজন্মী কুমার বিরুচিতা নাকি জনে যে বর্ণ বা আশ্রমে রয়েছেন সে বর্ণ আশ্রম যদি ঠিক ভাবে পালন করিবে তাহলে সেমানে ব্রহ্মপদ প্রাপ্ত হবে। যে কল্পরে যেতে সৃষ্টি আরম্ভ হচ্ছে সেই সময় যদি সেই উপযুক্ত জীব মিলবে যে জীব শহে জন্ম ধরিকি নিঠিক ভাবে বর্ণাশ্রম ধর পালন করছে তাহলে তাকে ব্রহ্মপদরে অভিষিক্ত করাবে, তাকে ব্রহ্ম করা। কিন্তু যদি সেগুলো জীব ন মিলবে সেক্ষেত্রে ভগবান নিজে ব্রহ্মকে সৃষ্টি করছেন মানে গুণ অবতার আসছেন রজগুণ অবতার আসছে, ভগবান নিজে ব্রহ্মকে রজগুণের আসছেন গুণ অবতার গ্রহণ করে আসছেন। তেমন জীবর সেই যে উপযুক্ত সব রয়েছে আমার গুণ সব রয়েছে সে গুণ সব আমার এই ভৌতিক ত্রিগুণ ভিতরে রয়েছে সেসব গুণ আমরা প্রকাশ পাইতাম, কিন্তু যেতবে ত্রিগুণ যেতবে আমি মুক্ত হওয়া এগুলোর উদ্ভূত আমি যিবা, সেতুবে আমার সেসব গুণ 50টি গুণ আমার প্রাপ্ত হয়ে গেল। এবং তারপরে আসছে শিবজীবন, শিবজীবের 5টি গুণ হচ্ছে এক্সট্রা অধিকার, ব্রহ্মটির অধিকার 5টি গুণ অধিকার আছে। এবং বিষ্ণু পরে আসছে আমার 5টি গুণ অধিকার আছে, 6টি গুণ আসছে বিষ্ণু পরে। এবং কৃষ্ণ পর 4টি গুণ হচ্ছে সবুঠারু পৃথক, তাঙ্কর কৃষ্ণ সহিত কেহি সমান হয়ে পারি না, যেতে বিষ্ণু অবতার অছন্তি না রামাদি মুক্তি স্পরা নিয়মিত তিষ্ঠন নানা অবতার ক্রোধ ভুবনেষু কিন্তু কৃষ্ণ স্বয়ং সমবাদ পরম কুমারেন গোবিন্দমারি পুরুষং তমহং বিরামি ব্রহ্মাণ্ড বংশিতা কৃষ্ণ। যেতে রাম নৃসিংহ বামন ইত্যাদি যেতে অবতার ভগবান আসছন্তি বিষ্ণু অবতার বিষ্ণু তত্ত্ব, এই সমস্ত সেই 60টি গুণ রয়েছে, 60টি গুণ। কিন্তু কৃষ্ণকর 4টি যে গুণ রয়েছে সেই 4টি গুণ সহ কেই সমান হয়ে পারবে না, সেজন্যই সে 4টি গুণ পাওয়া পা না, লীলা মাধুরী প্রেম মাধুরী রূপ মাধুরী এবং বেণ মাধুরী, এই 4টি আমার উপবসানে তাঙ্কর ভক্তির শ্যামসুন্দর বর্ণনা করছে। এই 4টি গুণে ভগবান সহ কেই সমান হয়ে পারবে না, সেটি ভগবান কৃষ্ণকে অসমর্থ বলে কুহাচ্ছে। কিন্তু শিবজীবের এই গুণ সব রয়েছে, এই সেই যেমন সব প্রার্থনা করা যাচ্ছে এসবু প্রভাত মহারাজ তাঙ্কর পাত্র কৌশলী সে বিষ্ণু লক্ষ্য করে সেসব প্রার্থনা করা যাচ্ছে। তেমনি আমি দেখিবা বহুত অছন্তি যেমন মধ্যে শিব অছন্তি পরম পুরুষ ভগবান সদাশিব সে অছন্তি পরম পুরুষ, আমার প্রজাপতি ব্রহ্মা কুমারী তাঙ্কর অনুষ্ঠানে সে কহিলে সদাশিব অছন্তি মূল ভগবান এবং কৃষ্ণ আদি এমানে অছন্তি দেবতা, যদিও কৃষ্ণ ভগবদ গীতা কহিছন্তি কিন্তু সে কহিছন্তি কৃষ্ণ অছন্তি দেবতা। তাঙ্কর মাঝে মাঝে আমার টিভিরে এসব আসে তাঙ্কর প্রবচন ইত্যাদি এসব শুনছু, সে কহন্তি মূল ভগবান অছন্তি সদাশিব, তেমনি প্রকৃতরে মূল ভগবান কিয়ে তাকে জানা একটা সহজ জিনিস নয়, মূল ভগবান শিব পুরাণ যেমন আমাদের রয়েছে 18টি পুরাণ রয়েছে, 18টি পুরাণ ভিতরে 6টি পুরাণ হচ্ছে সত্যমহন পুরাণ, 6টি পুরাণ হচ্ছে রজমহন পুরাণ এবং 6টি পুরাণ হচ্ছে তমগুণ পুরাণ। যে তমগুণের যে পুরাণ সব রয়েছে সেটিতে তমগুণের অধিষ্ঠাত দেবতা অধিষ্ঠাত দেবতা হচ্ছে শিবজী, তেমনি শিবজীর সব মহানতা বর্ণনা করা যাচ্ছে, তেমনি সে সব পুরাণ যদি পড়িবা তাহলে আমি ভাবিবা যে শিবজী অছন্তি মূল ভগবান। সেভাবে ভাবে যে রজ পুরাণ দেখিবা আমার ষষ্ঠ সুন্দরী যে পাঠ করা যাওয়া যদি হিরণ্য বসিবে যেতে ব্রহ্মাকার স্তুতি করছেন, ব্রহ্মাকার স্তুতিরে এভাবে ভাবে সে স্তুতি করছেন সে কৌশল ব্রহ্মা হচ্ছে সমস্ত কিছু, সে মূল ভগবান হচ্ছেন ব্রহ্মা, তেমন যদি রজগুণের ব্রহ্মা পুরাণ সব রয়েছে 6টি পুরাণ রয়েছে সেসব যদি আমি পাঠ করিবা তাহলে আমি কহিবা ব্রহ্মা হচ্ছেন প্রকৃতরে মানে অন্তিম ভগবান হচ্ছেন। তেমনি ভাগবত দ্বিতীয় স্কন্ধে প্রথমে দেখিবা আমি নারদ মহর্ষি প্রশ্ন পচারছি ব্রহ্মা ইয়ে প্রকৃতরে আপন এসব সৃষ্টি করছেন পুঁ আপন কাহার ধ্যান করছেন আপন কাহার স্তুতি করছেন আপন উপরে আর কি অনেক নারদ মহর্ষি প্রশ্ন পচারছেন দ্বিতীয় স্কন্ধে পঞ্চম ষষ্ঠ সপ্তম এইসব অধ্যায় মানে সে নারদ ব্রহ্মাঙ্কর প্রশ্নোত্তর চাইছে আখ্যান চাইছে, তেমনি ব্রহ্মা সে প্রাপ্ত সেসব প্রশ্নের উত্তর ভগবান দৌছেন ব্রহ্মা দৌছেন প্রকৃতির লোকমান জানিপার্থী কি মূল ভগবান কি জানিপার্থী। আর বর্তমানে দেখিবা যেমানে দেখিবে সূর্য মানে পুরী জগন্নাথ মন্দিরে যাচ্ছন্তি যেমন দর্শক মানে আসছন্তি তাকে প্রণাম নিয়ে যাচ্ছন্তি সে কৌশল নিজে হচ্ছে ব্রহ্মা সে বিষ্ণু সে মহেশ্বর শিব এভাবে জগন্নাথ মন্দির সুভদ্রাকে সে সেইভাবে ভাবে বর্ণনা করছে, কে কৌশল নিয়ে হচ্ছে বুদ্ধকর অবতার এবং এইভাবে ভাবে অনেক কেউ আমি দেখিবা বিভিন্ন রয়েছে বিভিন্ন সম্প্রদায় রয়েছে বিভিন্ন সব প্রবচক মানে রয়েছেন বা বিভিন্ন ধর্মবিদ মানে রয়েছেন যে অন্তিম ভগবান যেমন কৌশল কে কৌশল ব্রহ্মা হচ্ছেন অন্তিম ভগবান কে কৌশল শিবজী হচ্ছেন ভগবান কে কৌশল ବିଷ୍ଣୁ ହେଉଛନ୍ତି ଅନ୍ତିମ, ଆଉ କେତେଜଣ ଆମର ସରଳା ମହାଭାରତ ଇତ୍ୟାଦି ଏସବୁରେ ବର୍ଣ୍ଣନା କରାଯାଇଛି ଯେ କୃଷ୍ଣ ଜଗନ୍ନାଥ ହେଉଛି ଷୋଳ କଳା, ତହୁରୁ ଗୋଟିଏ କଳା ହେଉଛି ନନ୍ଦ କଳା ବୋଲି ସେ କୁହାଯାଇଛି। ତେଣୁ କୃଷ୍ଣ କହୁଛନ୍ତି ଭଗବାନ, ବିଷ୍ଣୁ ହେଉଛନ୍ତି ମୂଳ ଭଗବାନ, ତାଙ୍କର ଯେଉଁ ଅବତାର ହିସାବରେ ତାଙ୍କର ଅଂଶ ହିସାବରେ କୃଷ୍ଣ ଆସୁଛନ୍ତି, କୃଷ୍ଣ ବଳରାମ ସେ ଆସୁଛନ୍ତି, କଳାବର ଅବତାର ବୋଲି ବର୍ଣ୍ଣନା କରାଯାଇଛି, ଭାଗବତ ମଧ୍ୟ ସେ କଥା କୁହାଯାଇଛି। କିନ୍ତୁ ଏସବୁ ହେଉଛି ମାୟା ମୟ, ଏଇଟା ପ୍ରକୃତ ତତ୍ତ୍ୱ ଜିନିଷ ନୁହେଁ। ସେଥିପାଇଁ ଯେତେବେଳେ ଭାଗବତ ଯେଉଁ ମହାଭାରତରେ ଧର୍ମଭାବ ସେ ପ୍ରଶ୍ନ କରିଥାଉଛନ୍ତି ଯେ ପ୍ରକୃତରେ ଆମେ କେଉଁଟା ଠିକ୍ ବୋଲି ଜାଣିବୁ, କହ ପନ୍ଥା ଯେଉଁ ପ୍ରଶ୍ନଟି ରହିଛି, ସେ ପ୍ରଶ୍ନ ଉତ୍ତରରେ ଯୁଧିଷ୍ଠିର ମହାରାଜ କହୁଛନ୍ତି ଯେ ତର୍କ ପ୍ରତିଷ୍ଠା ବିଭିନ୍ନ ନାଶ ଋଷି ମତଙ୍ଗ ଭିନ୍ନ ଧର୍ମ ସତ୍ତ୍ୱ ନିହିତ ଗୁହାୟା ମହାଜନ ଜନ ବଥସ ପନ୍ଥା। ମହାଜନମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିବେ ସେଠି ସେଇଟା ହେଉଛି ପ୍ରକୃତ ପନ୍ଥା। ଆମେ ପ୍ରକୃତ ପନ୍ଥାଟା କ'ଣ ତାକୁ ତର୍କ ଦ୍ୱାରା ଆମେ ପ୍ରତିଷ୍ଠା କରିପାରିବା ନାହିଁ। ଏବଂ ଆମେ ବର୍ଣ୍ଣନା କଲେ ଶାସ୍ତ୍ର ମଧ୍ୟ ବିଭିନ୍ନ ପ୍ରକାର ଶାସ୍ତ୍ର ରହିଛନ୍ତି, ଏବଂ ଜଣେ ଋଷି କୁହାଯିବ ନାହିଁ ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଟି ଆମକୁ ଭିନ୍ନ ନ ହେଲା ତାହେଲେ ତାଙ୍କୁ ଋଷି ପଦବାଚ୍ୟ ସେ ହେବେ ନାହିଁ। ତେଣୁ ଧର୍ମର ତତ୍ତ୍ୱ ହେଉଛି ବହୁତ ଗଭୀର, ଏବଂ ମହାଜନ ଯେନ ଗତଶ ପନ୍ଥା, ମହାଜନମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଦେଇଛନ୍ତି ସେଥିରେ ସେଇଟା ହେଉଛି ପ୍ରକୃତ ପନ୍ଥା। ଆମେ ଯେଉଁ ଦ୍ୱାଦଶ ମହାଜନ ଅଛନ୍ତି ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସିକ ବୟଙ୍କରି ଜମରାଜ କହୁଛନ୍ତି ତାଙ୍କର ଦୂତମାନଙ୍କୁ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରୁଛନ୍ତି। ଏମାନେ ହେଉଛନ୍ତି ଦ୍ୱାଦଶ ଏଇଠି ବିଜାଣୁ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟମ୍ ବିଶୁଦ୍ଧମ୍ ଦୁର୍ବୋଧ୍ୟମ୍ ଯଜ୍ଞାନ୍ତ ଅମୃତ ବର୍ଷ। ସେ ଜମରାଜ କହୁଛନ୍ତି ଯେ ପ୍ରକୃତରେ ଏମାନେ ହେଉଛନ୍ତି ବାର ଜଣ ମହାଜନ ସ୍ୱୟଂଭୁ ମାନେ ବ୍ରହ୍ମା। ବ୍ରହ୍ମା କ'ଣ କହୁଛନ୍ତି, ବ୍ରହ୍ମସ୍ୱରୂପରେ ବ୍ରହ୍ମା କହୁଛନ୍ତି ପ୍ରକୃତରେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଜ ଗୋବିନ୍ଦ ସର୍ବକାରଣ କାରଣ, ସର୍ବକାରଣ ସମସ୍ତ କିଛିର କାରଣର ଅନ୍ତିମ କାରଣ ଯଦି ଆମେ ଦେଖିବା ତାହେଲେ କୃଷ୍ଣ ହେଉଛନ୍ତି ସର୍ବକାରଣ କାରଣ। ତାହେଲେ ତାଙ୍କର କାରଣ କିଏ, କୃଷ୍ଣଙ୍କର ସେ ସବୁ କିଛିର କାରଣ, ତାହେଲେ ତାଙ୍କର କାରଣ କିଏ, ପ୍ରଭୁମାନେ ସବୁ ପ୍ରଶ୍ନ ପଚାରିଥିଲେ। ତେଣୁ ପ୍ରଭୁ ମହାରାଜ ଉତ୍ତର କହିଥିଲେ ଯେ ଆମେ ଯେଉଁଠି ଦେଖିବା ଯେ ସିଏ ହେଉଛନ୍ତି ସମସ୍ତଙ୍କର କାରଣ, ଆଉ ତାଙ୍କର କାରଣ କେହି ନାହାନ୍ତି, ସିଏ ହେଉଛନ୍ତି ଭଗବାନ ବୋଲି ଆମେ ଭାବିବା। ଇଏ ଭଗବାନଙ୍କର ସଂଜ୍ଞା ହେଉଛି ଏଇଟା, ଭଗବାନ କହିଲେ ସେ ସବୁକିଛି ସୃଷ୍ଟି କରୁଛନ୍ତି, ଜନ୍ମାଦି ଆସି ଗତ ସବୁକିଛି ତାଙ୍କଠାରୁ ଆସୁଛି, କିନ୍ତୁ ସିଏ କେଉଁଠାରୁ ଆସୁନାହାନ୍ତି, ସିଏ ହେଉଛନ୍ତି ଭଗବାନ, ତାକୁ ଆମେ ଜାଣିବା ଯେ ସିଏ ହେଉଛନ୍ତି ଭଗବାନ। ଇଏ ହେଉଛି ଭଗବାନଙ୍କର ଗୋଟେ ସଂଜ୍ଞା। ନାରଦମୁନିକୁ ସେ ଯେଉଁ ବ୍ରହ୍ମା ପ୍ରଶ୍ନ ପଚାରିଛନ୍ତି, ନାରଦମୁନି ଯେଉଁ ପ୍ରଶ୍ନ ପଚାରିଛନ୍ତି ସେ ପ୍ରଶ୍ନର ଉତ୍ତରରେ ଦ୍ୱିତୀୟ ସ୍କନ୍ଧ ସପ୍ତ ଅଧ୍ୟାୟରେ ସେ ଗୋଟେ କଥା ଶ୍ଳୋକ କହିଛନ୍ତି ଯେ ସୁଜାମିହଂ ହରୋ ହରତି ତଦ୍ବସ ବିଶ୍ୱ ପୁରୁଷ ରୂପେଣ ପରିପାଳି ତ୍ରିଶକ୍ତି ଦୁଃଖ। ସୁଜାମି ତିୟୁକ୍ତ ହଁ, ମୁଁ ଯେଉଁ ବ୍ରହ୍ମା କହୁଛନ୍ତି ସେ ନାରଦକୁ ଯେ ମୁଁ ଯେଉଁ ସୃଷ୍ଟି କରୁଛି ସୁଜନ କରୁଛି ତାଙ୍କ ଦ୍ୱାରା ମୁଁ ନିଯୁକ୍ତ ହେଇକି ସେଟା କରୁଛି ତା ନିଯୁକ୍ତ ହଁ। ସେତେବେଳେ ବ୍ରହ୍ମା ଯେତେବେଳେ ବ୍ରହ୍ମମୋହନ ଲୀଳାରେ ଭାଗବତ ଦଶମ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନଙ୍କ ସେ ବଛା ଇତ୍ୟାଦି ସବୁ ହରଣ କରି ନେଇଯାଉଛନ୍ତି, ସେ ସେମାନେ ଯେତେବେଳେ ନିଜର ଅପରାଧ ବୁଝିପାରିଛନ୍ତି ପ୍ରକୃତରେ ମୋର ଶକ୍ତି ନାହିଁ ଭଗବାନଙ୍କୁ ମାନେ ଭଗବାନଙ୍କୁ ତାଙ୍କର ଶକ୍ତି ମାପିବା ପାଇଁ ବା ତାଙ୍କ ଶକ୍ତି ବିଷୟରେ ଧାରଣା କରିବା ପାଇଁ ମୋର ଶକ୍ତି ନାହିଁ, କାରଣ ମୁଁ ଯେଉଁ ଶକ୍ତି ପାଇଛି ସେ ତାଙ୍କଠାରୁ ମୁଁ ପାଇଛି ସେଟା ସେ ବୋଧବୋଧ କରିଛନ୍ତି। ତେଣୁ ସେ କହୁଛନ୍ତି ବର୍ତ୍ତମାନ ମୋତେ ବର୍ତ୍ତମାନ ଭଗବାନ ଦଣ୍ଡ ଦେବେ କାରଣ ମୁଁ ଅପରାଧ କରିଛି, ତେଣୁ ଦଣ୍ଡ କ'ଣ ମୋର ଯେଉଁ ମୁଁ ଯେଉଁ କୋଷ ପାଇଛି ବ୍ରହ୍ମା, ବ୍ରହ୍ମା କୋଷ ହେଉଛି ଅନ୍ତିମ କୋଷ ଭୌତିକ ଜଗତର ସବୁଠୁ ସବୁଠାରୁ ଶ୍ରେଷ୍ଠ କୋଷ ବା ଉପାଧି ହେଉଛି ବ୍ରହ୍ମା ଉପାଧି, ତାଙ୍କଠାରୁ ଅଧିକ କିଛି ନାହିଁ ଭୌତିକ ଜଗତରେ, କାରଣ ଭଗବାନ ବ୍ରହ୍ମାଙ୍କ ପରେ ସବୁକିଛି ସୃଷ୍ଟି ହେଇଛି ପ୍ରଥମେ ବ୍ରହ୍ମା ଆସିଛନ୍ତି, ତେଣୁ ଭୌତିକ ଜଗତ ସର୍ବୋଚ୍ଚ ଅଧିକାରୀ କହିବା ଆମେ ବ୍ରହ୍ମା ପାଇବା, କିନ୍ତୁ ସେ ଯେଉଁ ଅଧିକାର ପ୍ରାପ୍ତ ହେଇଛନ୍ତି ସେଟାକୁ ଭଗବାନ ପ୍ରଦାନ କରିଛନ୍ତି, କୃଷ୍ଣ ପ୍ରଦାନ କରିଛନ୍ତି। ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ତଦସ୍ତୁ କିନ୍ତୁ ମୁଁ ଆପଣଙ୍କ ପ୍ରାର୍ଥନା କରୁଛି ଆପଣଙ୍କ ଯେମିତି ଗୋଟେ ଆପଣଙ୍କ ନିଜ ଜନ ହେଇପାରେ ଭଗବତ ଜନନ ଭୂତ ବିଷୟରେ ପାଦ କର ଆପଣଙ୍କ ପାଦପଦ୍ମ ସେବାରେ ମୋତେ ନିଯୁକ୍ତ କର ଆପଣ ମୋତେ ବ୍ରହ୍ମା ପୋଷ୍ଟ ରଖିପାରନ୍ତି ବା ନ ରଖିପାରନ୍ତି ତେଣୁ ସେ କହୁଛନ୍ତି ନାରଦମୁନିଙ୍କୁ ପାଦପଦ୍ମ ସତ କଥାରେ ଯେ ସୁଜାମି ତା ନିଯୁକ୍ତ ହନ୍ ମୁଁ ଯେଉଁ ସୃଷ୍ଟି କରୁଛି ବା ମୁଁ ଯେଉଁ ଶକ୍ତି ପାଇଛି ବ୍ରହ୍ମାଙ୍କର ବହୁତ ଅସୁରମାନେ ବ୍ରହ୍ମାଙ୍କର ଆରାଧନା କରିଛନ୍ତି ହିରଣ୍ୟକଶିପୁ ଇତ୍ୟାଦି ବ୍ରହ୍ମାଙ୍କର ଆରାଧନା କରିଛନ୍ତି ଏବଂ ସେ ଯେଉଁ ବର ପ୍ରଦାନ କରିଛନ୍ତି ହିରଣ୍ୟକଶିପୁ ଯେଉଁ ବର ପ୍ରଦାନ କଲେ ଯେ ଦିନରେ ମରିବନି କି ରାତିରେ ମରିବନି ଅସ୍ତ୍ରରେ ମରିବନି କି ଶସ୍ତ୍ରରେ ମରିବନି ଭୂମିରେ ମରିବନି କି ଜଳରେ ମରିବନି କି ଆକାଶରେ ମରିବନି ଏହିସବୁ ବିଭିନ୍ନ ପ୍ରକାର ଯେଉଁ ବର ପ୍ରଦାନ କରିଛନ୍ତି ବ୍ରହ୍ମା ସେ ବର ମଧ୍ୟ ଭଗବାନ ସେ ତାକୁ ସେ ଶକ୍ତି ଦେଇଛନ୍ତି ଭଗବତରେ ଭଗବାନ ସେ କହୁଛନ୍ତି ଯେ ମୟତା ନିହତା ମୋ ଦ୍ୱାରା ସେଟାକୁ ସବୁ ଦିଆଯାଇଛି ଭଗବତ କଥା ମୟତା ନିହତା ନିହତା ମୋ ଦ୍ୱାରା ହିଁ ସେସବୁ ବର ପ୍ରଦାନ କରାଯାଇଛି ଯୋଉ ଦୁର୍ଗାଦେବୀଙ୍କୁ ଆରାଧନା କରାଯାଉଛି ବା ବ୍ରହ୍ମାଙ୍କୁ ଆରାଧନା କରାଯାଉଛି ବା ଶିବଜୀଙ୍କୁ ଆରାଧନା କରାଯାଉଛି ସେ ଯୋଉ ବର ପ୍ରଦାନ କରୁଛନ୍ତି ପ୍ରକୃତରେ ଭଗବାନ କହୁଛନ୍ତି ମୟତା ମୋ ଦ୍ୱାରା ହିଁ ସେସବୁ ଦିଆଯାଉଛି ତେଣୁ ବ୍ରହ୍ମା କହୁଛନ୍ତି ଯେ ସୁଜାମି ତାର ନିଯୁକ୍ତ ହର ଭରତୀ ତପସ ଶିବଜୀ ଯୋଉ ବୌଦ୍ଧ ଧ୍ୱଂସ ହବ ସେତେବେଳେ ଶିବଜୀଙ୍କର ପ୍ରାଧାନ୍ୟ ଆସେ ବୌଦ୍ଧ ଧ୍ୱଂସ କଲାବେଳକୁ ଶିବଜୀଙ୍କର ଗଣମାନେ ଆସି ସବୁ ଧ୍ୱଂସ କରିବା ପାଇଁ ଲାଗିଥିଲେ ବୌଦ୍ଧ ଯାକ ଧ୍ୱଂସ କରିବା ତେଣୁ ହର ଭରତୀ ତପସ ଶିବଜୀ ଯୋଉ ହରଣ ହରଣ କରୁଛନ୍ତି ବା ଶିବଜୀ ଯୋଉ ଧ୍ୱଂସ କରୁଛନ୍ତି ସେ ତାଙ୍କର ବସରେ ତାଙ୍କର ଅଧୀନରେ ହିଁ ସେସବୁ କରୁଛନ୍ତି ଏବଂ ବିଶ୍ୱ ପୁରୁଷ ରୂପେଣ ପରିପାଟି ତ୍ରିଶକ୍ତି ପୁରୁଷ କେବେ ବିଷ୍ଣୁ ରୂପରେ ଭଗବାନ ଆସି ଏ ବିଶ୍ୱକୁ ପାଳନ କରୁଛନ୍ତି ସୃଷ୍ଟି ସ୍ଥିତି ପାଳନ ଏ ତିନୋଟି ଜିନିଷ କେତେ ଜଣ କହନ୍ତି ଗଡ଼ ହେଉଛି ଗଡ଼ ମାନେ ଜେନେରେସନ୍ ଓ ମାନେ ଅପରେସନ୍ ଡି ମାନେ ଡେସ୍ଟ୍ରକ୍ସନ୍ ମାନେ ସୃଷ୍ଟି ସ୍ଥିତି ପ୍ରଳୟ ଗଡ଼ର ଭଗବାନଙ୍କ ସଂଜ୍ଞା ସେମାନେ ଏ କହନ୍ତି ସୃଷ୍ଟି ସ୍ଥିତି ପାଳନ ଏ ତିନୋଟି ଜିନିଷ ମିଶିବେ ନା ହେଉଛି ଭଗବାନ କିନ୍ତୁ ଏଇଟା ହେଉଛି ଭଗବାନଙ୍କର ଏକ ଚତୁର୍ଥାଂଶ ଅଂଶ ଯେମିତି ଆମ ସରକାରଙ୍କର ପୋଲିସ ଡିପାର୍ଟମେଣ୍ଟ ରହିଛି ସେଭଳି ଭାବରେ ଏ ଭୌତିକ ଜଗତ ଆମର ତ ବୈଜ୍ଞାନିକ ମାନେ କହୁଛନ୍ତି ପୃଥିବୀ ବାଦ ଆଉ କୌଣସି ଜୀବନ ନାହିଁ କିନ୍ତୁ ଏ ଆମର ଯେଉଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି 14 ବ୍ରହ୍ମାଣ୍ଡରେ ସମସ୍ତେ ସବୁ ଜୀବ ରହିଛନ୍ତି ଏବଂ ପୃଥିବୀ ଉପରେ ଯେଉଁ ସବୁ ଲୋକ ଅଛି ଭୂଲୋକ ପରେ ଭୂବ ଲୋକ ସ୍ୱର୍ଗଲୋକ ମହତ୍ଲୋକ ଜନଲୋକ ତପଲୋକ ଏବଂ ଅତିମାନ ବ୍ରହ୍ମଲୋକ ଯେତେ ଉର୍ଦ୍ଧୁ ପାଖରେ ଯିବା ସେତେ ଉନ୍ନତ ଲୋକମାନେ ଅଛନ୍ତି ଭଗବତୀତା ଚତୁର୍ଥ ସଂଧ୍ୟାରେ ଭଗବାନ କହୁଛନ୍ତି ଯେ ଉର୍ଦ୍ଧ୍ୱ ଅଛନ୍ତି ସତ୍ୟସ୍ଥା ସତଗୁଣରେ ଯେତେବେଳେ ଆମର ଚୈତନ୍ୟ ପ୍ରଭୁ ସେଟା ତ୍ୟାଗ କରେ ସେ କଣ କି ସେବା କରିକି ଯାଉଛନ୍ତି ସେ ସମୟରେ ସେ ତେଣୁ ସେ ଯୋଉ ସେଗୁଡ଼ା ପ୍ରଶ୍ନ ପଚାରିଛନ୍ତି ଯୋଉ ଭଗବାନ ସାର ଉତ୍ତର ସବୁ ଦେଇଛନ୍ତି ଭଗବତୀତା ଚତୁର୍ଦ୍ଦଶ ଅଧ୍ୟାୟ କିଏ ମୃତ୍ୟୁ ପରେ କିଏ କୋଉ ଜନ୍ମ ପ୍ରାପ୍ତ ହେବ ଯଦା ସପ୍ତମ ପ୍ରଭୁ ଦେତୁ ପ୍ରଳୟ ଜାତି ଦେହଭୂତ ତଦ ଉତ୍ତମ ବିନା ଲୋକା ଅବଳାନ ପ୍ରତିପଦ୍ଧତି ଯଦା ସପ୍ତମ ପ୍ରଭୁ ଦେତୁ ଯେତେବେଳେ ପ୍ରଳୟ ଜାତି ଦେହକୁ ପ୍ରଳୟ ବା ଯେତେବେଳେ ଆମେ ଅନ୍ତିମ ମରଣ ସମୟ ଆସିଯିବ ଯଦି ସତ୍ୟଗୁଣର ପ୍ରାଧାନ୍ୟ ଥିବ ତାହେଲେ ତତ୍ ଉତ୍ତମ ବିଧାନ ଲୋପ ଅମଳାନ ପ୍ରତିପଦ୍ଧ ଦେବ ତାହେଲେ ଯେଉଁ ଉତ୍ତମ ଲୋକ ସବୁ ରହିଛି ଅମଳାନ ଲୋକ ବୋଲି କୁହାଯାଉଛି, ସେଠି ମଳ ଆମର ରାଧାକୃଷ୍ଣ ସେ ମହାରାଜ କହନ୍ତି ଆମେ ସ୍ୱର୍ଗ ଲୋକମାନେ ଯେତେବେଳେ ଭାଗବତ ତୃତୀୟ ସ୍ଥାନରେ କପିଳଦେବଙ୍କର ବିଷୟରେ ବର୍ଣ୍ଣନା କରାଯାଉଥିଲା, କର୍ଦ୍ଦମୁନି ଯେଉଁ ନିର୍ମାଣ କରିଥିଲେ ବିମାନଟି ନିର୍ମାଣ କରିଥିଲେ, ସେ ବିମାନରେ ସବୁ ବର୍ଣ୍ଣନା କରାଯାଇଛି, କେତେ ସୁନ୍ଦର ସୁନ୍ଦର ସବୁ ସବୁ ରହିଛି, ସବୁ ମାନେ ବ୍ୟବସ୍ଥା ସବୁ ରହିଛି, ବହୁତ ସୁନ୍ଦର ସୁନ୍ଦର ବ୍ୟବସ୍ଥା ସବୁ ରହିଛି, କିନ୍ତୁ ସେଥିରେ ମହାରାଜଙ୍କ ଟଏଲେଟ୍ ବର୍ଣ୍ଣନା କରାଯାଇନି। କାହିଁକି ଟଏଲେଟ୍ ବର୍ଣ୍ଣନା କରାଯାଇନି ନା ଟଏଲେଟ୍ର ଆବଶ୍ୟକତା ନାହିଁ। ତେଣୁ ସେ ଗୋଟେ ଉଦାହରଣ ଦିଅନ୍ତି, ଆମେ ଦେଖିବା ଏଇଠି ମଧ୍ୟ ଏ ଗଛ ଇତ୍ୟାଦି ଏମାନଙ୍କର ସେମାନେ କିଛି ତ୍ୟାଗ କରୁନାହାନ୍ତି, ତେଣୁ ସେଇଭଳିଆ ଅମଳ ବୋଲି କୁହାଯାଇଛି। ଉନ୍ନତ ଲୋକମାନଙ୍କ ସେଠି ମଳ କିଛି ନାହିଁ, ମଳ ଯାହା ଅଛି ଆମର ପୃଥିବୀରେ ବା ଅନ୍ୟାନ୍ୟ ଏଇସବୁ ନିଚତ ଲୋକମାନଙ୍କ ସବୁ ରହିଛି ଅମଳ, ସେ ଲୋକମାନଙ୍କ ସେମାନେ ଯାହା କରିବେ ମାନେ ଜନ୍ମ ସୃଷ୍ଟି ଲାଭ କରିବେ, ସୃଷ୍ଟି ଗ୍ରହଣ ଜନ୍ମ ଲାଭ ଯଦି ମୃତ୍ୟୁ ସମୟରେ ରଜଗୁଣର ପ୍ରାଦୁର୍ଭାବ ଥିବ, ଅଧିକା ପ୍ରାଧାନ୍ୟ ଥିବ, ତାହେଲେ ସେ ଏଇ କର୍ମୀ ଜଗତ ସିଧା କର୍ମ ସଙ୍ଗୀ ସିଧା ଏବଂ ମୂଳ ଯୋନି ସିଧା ମୂଳ ଯୋନି କହିଲେ ଯେଉଁ ପଶୁପକ୍ଷୀ ଯୋନି ସବୁ ରହିଛି ସେ ଯୋନିରେ ଯେଉଁମାନେ ମୃତ୍ୟୁ ସମୟରେ ଯେଉଁମାନଙ୍କର ତମ ଗୁଣର ପ୍ରାଧାନ୍ୟ ଥିବ ତାହେଲେ ସେମାନେ ସେଇ ନିଚ ଯୋନି ସେ ପ୍ରାପ୍ତ ହେବେ। କିନ୍ତୁ ଯଦିଓ ଏଇଟା ସାଧାରଣ ନିୟମ, କିନ୍ତୁ ଅର୍ଜୁନ ପଚାରିଛନ୍ତି ଭଗବାନ ପ୍ରଶ୍ନ ଯେ ଯେଉଁମାନେ ଅଜାତି ସଧା ପେଦା ଯୋଗା ଚଳିତ ମାନସ ଅପ୍ରାପ୍ୟ ଯୋଗ ସଂସ୍କୃତି କାମ ରଖି କୃଷ୍ଣ ବାଛନ୍ତି ଷଷ୍ଠ ଅଧ୍ୟାୟ ଭଗବତରେ ଭଗବାନଙ୍କ ସହ ଅର୍ଜୁନ ପଚାରିଛନ୍ତି, ଅର୍ଜୁନ ପଚାରିଛନ୍ତି ଭଗବାନଙ୍କୁ ଯେ ଯେଉଁମାନେ ଯୋଗରେ ସିଦ୍ଧି ଲାଭ କରିନାହାନ୍ତି କିନ୍ତୁ ବା ଯୋଗରୁ ସେମାନେ ବିଚ୍ୟୁତ ହେଇଯାଇଛନ୍ତି ତାହେଲେ ସେମାନଙ୍କ ଗତି କ'ଣ? କଚିଣ୍ଡ୍ରସ୍ତି ଅପ୍ରତିଷ୍ଠ ମହାଭାବ ବିମୁନ ପ୍ରମାଣପତି ସେଗୁଡ଼ ଉଦାହରଣ ଦେଉଛନ୍ତି ଅର୍ଜୁନ। ଯେମିତି ଆମେ ଦେଖିବା ଆକାଶରେ ମେଘଖଣ୍ଡ ରହିଛି, ଯଦି ଖୁବ୍ ଜୋରରେ ପବନ ଆସିବ ସେ ମେଘକୁ ସବୁ ବିପର୍ଯ୍ୟସ୍ତ କରିଦେବ, ତେଣୁ ତାଙ୍କର ଯେଉଁ ଜଳ ଦବା ବୃଷ୍ଟି କରିବା ଶକ୍ତି ସେସବୁ ନଷ୍ଟ ହୋଇଯିବ। ତେଣୁ ସେହିଭଳି ଭାବରେ ଯେଉଁମାନେ ଏଇ ମାର୍ଗକୁ ଆସୁଛନ୍ତି, ଯୋଗ ମାର୍ଗକୁ ଆସୁଛନ୍ତି, ସେମାନେ ଅତ୍ୟନ୍ତ ପକ୍ଷେ ଯେଉଁ ଭୌତିକ ସୁବିଧା ସବୁ ରହିଛି ସେସବୁ ସୁବିଧା ସେମାନେ ତ୍ୟାଗ କରି ଆସୁଛନ୍ତି। ଧର ଆମର ଆଶ୍ରମ ଆଣିକି ଚାରୋଟି ବିଧି ନିଷେଧ କୁହାଯାଉଛି ନା, ଦ୍ୱିତୀୟ ପାନ ସ୍ତ୍ରୀ ସୁନା ଏଇ ଚାରୋଟି ଜିନିଷ ତୁମେ ବିଧି ନିଷେଧ ଗ୍ରହଣ କରିବ, ଦ୍ୱିତୀୟ ପଶା ଖେଳିବନି ଚାଷ ଖେଳିବନି, କିନ୍ତୁ ଯେଉଁମାନେ ଏଠିକି ଆସୁନାହାନ୍ତି ସେମାନେ ସେସବୁ କରୁଛନ୍ତି, ସେଠି କିଛି କିଛି ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଭୌତିକ ଆନନ୍ଦ ଯାହା ସବୁ ରହିଛି ସେସବୁ ଆନନ୍ଦ ସେମାନେ ତ୍ୟାଗ କରୁଛନ୍ତି ଏ ଯୋଗ ମାର୍ଗକୁ ଆସିଲେ, କିନ୍ତୁ ଏଠି ସେମାନେ ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ। ଯୋଗରେ ସିଦ୍ଧି ପ୍ରାପ୍ତ ହେଲେ ଯେଉଁ ସବୁ ଅଷ୍ଟାଙ୍ଗ ସିଦ୍ଧି ବା ଅନ୍ୟାନ୍ୟ ସିଦ୍ଧି ସବୁ ରହିଛି ସେସବୁ ସେମାନେ ପ୍ରାପ୍ତ ହେଇପାରିଲେ ନାହିଁ, ତାହେଲେ ସେ ଦୁଇଥିରୁ ବିଚ୍ୟୁତ ହେଲେ, କାଚିନ୍ନ ଅଭୟ ବିଦ୍ୟାସ କାଚିନ୍ନା ଭଗବତ ଅଛନ୍ତି ସବୁ ଦୁଇଥିରୁ ବିଚ୍ୟୁତ ହେଇଯାଉଛନ୍ତି। ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବତା ସତ୍ୟ ଭଗବାନ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି, ପାର୍ଥ ନୈଭବ ମିତ୍ର ଗୁଣାଶ ସ୍ପର୍ଶ ବିଦ୍ୟତେ ନହିଁ କଲ୍ୟାଣ କଷ୍ଟ ଦୁର୍ଗତି ତାହା। ଯେଉଁମାନେ ଏଇ କଲ୍ୟାଣକର ମାର୍ଗରେ ଆସୁଛନ୍ତି, ଭଗବାନଙ୍କର ସେବା ଆରାଧନାରେ ଏଇ ମାର୍ଗକୁ ଆସୁଛନ୍ତି, ଏ ହେଉଛି କଲ୍ୟାଣକର ମାର୍ଗ, ଏଥିରେ କୌଣସି ଦୁର୍ଗତି ଆସିବନି, କେତେବେଳେ ଦୁର୍ଗତି ଆସିବ ପ୍ରାପ୍ୟ ପୁଣ୍ୟ କୃତାଂ ଲୋକାନ ସୁଖା ଶାଶ୍ୱତୀ ସମା ସୁଚିନାଂ ଶ୍ରୀମତାଂ ଏହି ଯୋଗ ଭ୍ରଷ୍ଟ ରିହାଏ। ସେମାନେ ଯେଉଁ ଉନ୍ନତ ଲୋକମାନେ ସବୁ ରହିଛି, ଲୋକ ସବୁ ରହିଛି ପୁଣ୍ୟକୃତ ମାନଙ୍କ ଲୋକ, ସେ ସବୁ ସେଠି ଯାଇକି ଶାଶ୍ୱତୀ ସମା ବହୁତ ବର୍ଷ ଧରିକି ସେମାନେ ସେଠି ବହୁତ ଭୌତିକ ଉପଭୋଗ ସବୁ ରହିଛି ସବୁ ପ୍ରାପ୍ତ ହେବେ ଏବଂ ସୁଚିନାଂ ଶ୍ରୀମତାଂ ଏହି ଯୋଗ ଭ୍ରଷ୍ଟ ରିହାଏ। ସୂଚି କହିଲେ ଯେଉଁମାନେ ବ୍ରାହ୍ମଣ ପରିବାରରେ, ଶ୍ରୀମତା କହିଲେ ଯେଉଁମାନେ ଧନୀ ପରିବାରରେ, ସେମାନେ ଯୋଗଭ୍ରଷ୍ଟ ହୋଇଯାଏ, ସେମାନେ ବ୍ୟାପ ହୁଅନ୍ତି। ପ୍ରକାର କୁହନ୍ତି ଆମେରିକାରେ ଯେଉଁମାନେ ସବୁ ଜନ୍ମଗ୍ରହଣ କରୁଛନ୍ତି ସେମାନେ ସେଭଳି ଭାବେ ଯୋଗଭ୍ରଷ୍ଟ, ସେମାନେ ଆମେରିକାରେ ବହୁତ ଧନ ସମ୍ପତ୍ତି ସବୁ ରହିଛି, ତେଣୁ ତାଙ୍କର ପଇସା ପାଇବା ପାଇଁ ଆମକୁ ରୋଜଗାର ପାଇବା ପାଇଁ ଏତେ ଚିନ୍ତା ନାହିଁ, ତେଣୁ ତାକୁ ଗୋଟେ ସୁଯୋଗ ଦେଇଯାଇଛି ପ୍ରଭୁପାଦ ମହାରାଜ ଗଲେ ଆମେରିକା ଗଲେ ସେପଟେ ସେମାନେ ଆମ କୃଷ୍ଣ ବର୍ଷ ଗ୍ରହଣ କରିଦେଲେ, ତାଙ୍କୁ ସେ ସୁଯୋଗ ଦିଆଯାଇଛି, ପୁଣି ସେମାନେ ଏଇ ମାର୍ଗକୁ ଆସିବେ। ଯେଉଁମାନେ ଆମର ବର୍ତ୍ତମାନ ଉତ୍ତରାଷ୍ଟ୍ର ଭଗବାନ ସମୟରେ ଯୋଗ ଦେଉଛନ୍ତି ସେମାନେ ନିଶ୍ଚିତ ଭାବରେ ବହୁତ ପୂର୍ବଜନ୍ମରେ ବହୁତ ଉନ୍ନତି କରିଛନ୍ତି ଯୋଗ ମାର୍ଗରେ, ଯୋଉଥିପାଇଁକି ସେମାନେ ଏଇ ମାର୍ଗକୁ ଆସୁଛନ୍ତି। ତେଣୁ ଏଭଳି ଭାବେ ଆମର ଚୈତନ୍ୟ ପ୍ରଭୁ ସେ ଭଗବାନଙ୍କର ସେବା କି ଅନୁଷ୍ଠାନରେ ସେବା କରିକି ଯିଏ ଯାଉଛନ୍ତି ସେ ସମୟରେ ତାଙ୍କର ସେ ଆକ୍ସିଡେଣ୍ଟ ହେଇଛି ଏବଂ ତା ଦ୍ୱାରା ମଧ୍ୟ ସେ ବହୁତ କିଛି କଷ୍ଟ ପାଇନାହାନ୍ତି। ଆମର ଲୋକମାନଙ୍କୁ କହୁଥିଲେ ଆମର ସେ ଯୋଉ ଆୟୁଷ ହସ୍ପିଟାଲ ରହିଥିଲେ ତାକୁ କହିଥିଲେ 72 ଘଣ୍ଟା ତାକୁ ରଖାଯାଇଥିଲା ଅବଜରଭେସନରେ। ସେ ସମୟରେ ଯେତେବେଳେ ଆମର ରବିବାର ଦିନ 2 ତାରିଖରେ ଲୋକମାନଙ୍କୁ ଫେରୁଥିଲେ 12 ସପ୍ତାହରୁ ଫେରୁଥିଲେ ସେ ସମୟରେ ଯାଇକି ଦେଖିଲେ ଯେ ଏମିତି ତାଙ୍କର ଯେଉଁମାନେ ଅଛନ୍ତି ପିଲାମାନେ ସେ କହିଲେ ଯେ ଆଉ ତାଙ୍କର ଆଶା ନାହିଁ କିନ୍ତୁ ସେ କହିଲେ ଠିକ ଅଛି ତାଙ୍କୁ ଟିକେ ଗଙ୍ଗାଜଳ ଇତ୍ୟାଦି ଦେଇଦିଅନ୍ତୁ। ଧୂମମାନଙ୍କୁ ତାଙ୍କୁ ଗଙ୍ଗାଜଳ ନେଇକି ଯାଇଥିଲେ ଗଲାବେଳକୁ ସେ ପ୍ରମାସ କେତେ ଅଛନ୍ତି ତାଙ୍କର ଚେତନା ନାହିଁ କିନ୍ତୁ ଗଙ୍ଗାଜଳ ଦେଲା ବେଳକୁ ତାଙ୍କ ପାଟି ଖୋଲିଗଲା ସେ ଗଙ୍ଗାଜଳ ପ୍ରାର୍ଥନା ହେଲା ଏବଂ ଚାକୁ ଟିକେ ଖୋଲିକିରି ଆଖି ଟିକେ ଖୋଲିକିରି ତାଙ୍କୁ ବନ୍ଦ କରିଛନ୍ତି। ତେଣୁ ଭଗବାନଙ୍କ କୃପା ଆମେ ସେଥିପାଇଁ ଭଗବାନ କହୁଛନ୍ତି ସ୍ୱଳ୍ପ ଉଦ୍ଦେଶ୍ୟ ଧର୍ମ ସେ ପ୍ରାୟତଃ ମହତ ଭାଇ ଅତି ଅଳ୍ପ କିଛି ଯଦି ଆମେ ଭଗବାନ ଉଦ୍ଦେଶ୍ୟ କରିଥିବା ତାହେଲେ ସେ ଆମକୁ ବଡ ବହୁତ ବଡ ବିପଦରୁ ରକ୍ଷା କରିବ। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହା ପ୍ରମାଣ ଦେଇ ଜୟ ଶ୍ରୀ ଗୋପାଳ।